ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁଚିସ୍ମିତା ସାହୁ। ଅଷ୍ଟାଦଶ ଲୋକସଭାର ବାଚସ୍ପତି ପଦ ନିମନ୍ତେ ଆଜି ନିର୍ବାଚନ ଅନୁଷ୍ଠିତ ହେବ। ଏନ୍ଡିଏର ପ୍ରାର୍ଥୀ, ପୂର୍ବତନ ବାଚସ୍ପତି ତଥା ବରିଷ୍ଠ ବିଜେପି ସାଂସଦ ଓମ୍ ବିର୍ଲା ଏବଂ ଇଣ୍ଡି ମେଣ୍ଟର ପ୍ରାର୍ଥୀ କଂଗ୍ରେସର କେ ସୁରେଶଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। ଦୁଇଜଣଯାକ ପ୍ରାର୍ଥୀ ଗତକାଲି ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଲୋକସଭା ବାଚସ୍ପତି ପଦବୀ ପୂରଣ ସର୍ବସମ୍ମତିକ୍ରମେ ହେବା ଉଚିତ ବୋଲି ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି। ସଂସଦ ଭବନ ପରିସରରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଗତକାଲି ଶ୍ରୀ ରିଜିଜୁ କହିଛନ୍ତି, ସ୍ୱାଧୀନତା ପରଠାରୁ ଏହି ପଦବୀ ସର୍ବସମ୍ମତିକ୍ରମେ ପୂରଣ ହୋଇଆସୁଛି। ଭାରତୀୟ ଗଣତନ୍ତ୍ରର ଏହି ମହାନ ପରମ୍ପରାକୁ ବଜାୟ ରଖିବା ଲକ୍ଷ୍ୟରେ ସରକାର ଚଳିତ ଲୋକସଭାର ବାଚସ୍କତି ମନୋନୟନ ନେଇ ବିରୋଧୀ ପକ୍ଷଙ୍କ ସହଯୋଗ କାମନା କରିଥିଲେ। ତେବେ କଂଗ୍ରେସ ନେତୃତ୍ୱାଧୀନ ଇଣ୍ଡି ମେଣ୍ଟ ଏଥିପାଇଁ ସର୍ତ୍ତ ରଖିବା ସହ ଉପବାଚସ୍କତି ପଦ ଦାବି କରିଥିଲା। ସର୍ବସମ୍ମତ ବାଚସ୍କତି ନିର୍ବାଚନ ପାଇଁ କୌଣସି ପ୍ରକାର ସର୍ତ୍ତ ରହିବା ଉଚିତ ନୁହେଁ ଏବଂ ଉପବାଚସ୍କତି ମନୋନୟନ ପାଇଁ ପୃଥକ ଆଲୋଚନା ସକାଶେ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଶ୍ରୀ ରିଜିଜୁ କହିଛନ୍ତି। ରାଜ୍ୟସ୍ତରୀୟ ଷଷ୍ଠ ବ୍ରଡ୍ବ୍ୟାଣ୍ଡ କମିଟି ବୈଠକ ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ କେନ୍ଦ୍ର ସରକାରଙ୍କ ଦୂରସଞ୍ଚାର ବିଭାଗ ଡିଓଟି ପକ୍ଷରୁ ଜାତୀୟ ବ୍ରଡ୍ବ୍ୟାଣ୍ଡ ମିଶନରେ ବାର୍ଷିକ କାର୍ଯ୍ୟକାରିତା ଯୋଜନା ଦାଖଲ କରାଯାଇଥିଲା। ରାଜ୍ୟରେ ଟେଲିକମ୍ ସଂଯୋଗୀକରଣ ସମ୍ପର୍କିତ ତଥ୍ୟ ଉପସ୍ଥାପନ କରାଯାଇଥିଲା। ଏହାସହ ମୋବାଇଲ୍ ଟାୱାର ସମ୍ବନ୍ଧୀୟ ଜମି ଆବଣ୍ଟନ ସମସ୍ୟାଗୁଡ଼ିକୁ 15 ଦିନ ମଧ୍ୟରେ ସମାଧାନ ପାଇଁ ସମ୍ପୃକ୍ତ ଅଞ୍ଚଳର ଜିଲ୍ଲାପାଳମାନଙ୍କୁ ଶ୍ରୀ ଜେନା ନିର୍ଦ୍ଦେଶ ଦେଇଛନ୍ତି। ସାଧାରଣ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଥିବା ସମୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ଉତ୍ତରାଧିକାରୀଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ 15 ଲକ୍ଷ ଟଙ୍କାର ଅନୁକମ୍ପା ରାଶିକୁ ଅନୁମୋଦନ କରିଛନ୍ତି। ମୃତ କର୍ମଚାରୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଯଥାଶୀଘ୍ର ଅନୁକମ୍ପା ରାଶି ପ୍ରଦାନ କରିବା ପାଇଁ ଶ୍ରୀ ଧଳ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ସୁପରିଚାଳନା ନିମନ୍ତେ ଆଜି ଦ୍ୱିତୀୟ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହେବ। ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ବୈଠକରେ ରଥ ନିର୍ମାଣ, ଆଇନ ଶୃଙ୍ଖଳା, ନୀତି ନିର୍ଘଣ୍ଟ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ଆଦି ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯିବ। ତେବେ ଗତକାଲି ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ରଥଯାତ୍ରାଠାରୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟକୁ ଅନୁମୋଦନ ମିଳିଛି। ବୈଠକ ପରେ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ କହିଛନ୍ତି, 1971 ଅନୁଯାୟୀ ଚଳିତ ବର୍ଷର ରଥଯାତ୍ରା ଅନୁଷ୍ଠିତ ହେବ। ଆସନ୍ତା 7 ତାରିଖ ଦିନ ପଟିଦିଅଙ୍କଠାରୁ ଆଜ୍ଞାମାଳ ଯିବା ପରେ ରଥଖଳାରୁ ସିଂହଧର ନିକଟକୁ ରଥ ଟଣା ହେବ। ରଥଯାତ୍ରା ପୂର୍ବ ରାତି 2ଟାରେ ମଙ୍ଗଳ ଆଳତୀ, ଦଶାବତାର ଠାକୁର ବାହୁଡ଼ା ବିଜେ, ଅଣସର ତାଟିଫିଟା ଏବଂ ଦୈତାପତି ସର୍ବାଙ୍ଗ ହେବ। ରଥଯାତ୍ରା ଦିନ ବିଭିନ୍ନ ନୀତିକାନ୍ତି ପରେ ଦିନ 2:30ରେ ପହଣ୍ଡି, ତାପରେ ଛେରାପହଁରା, ଚାରଫିଟା ଓ ଘୋଡ଼ା ସାରଥି ଲାଗିବ। ଅପରାହ୍ନ 5:00ରେ ରଥଟଣା ଆରମ୍ଭ ହେବ। 15 ତାରିଖରେ ବାହୁଡ଼ା ଯାତ୍ରା ଓ 17 ତାରିଖରେ ସୁନାବେଶ ଅନୁଷ୍ଠିତ ହେବ। ତେବେ ଚଳିତ ବର୍ଷ ନେତ୍ରୋହବ, ନବଯୌବନ ଦର୍ଶନ ଏବଂ ଶ୍ରୀଗୁଣ୍ଡିଚା ଯାତ୍ରା ଗୋଟିଏ ଦିନରେ ପଡ଼ୁଥିବାରୁ ଶ୍ରଦ୍ଧାଳୁମାନଙ୍କ ପାଇଁ ନବଯୌବନ ଦର୍ଶନ ଏବଂ ପହଣ୍ଡି ଟିକେଟ୍ ଦର୍ଶନକୁ ବନ୍ଦ କରାଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ଯୁକ୍ତ 3 ନାମଲେଖା ନିମନ୍ତେ ଗତକାଲି ପ୍ରଥମ ମେଧା ତାଲିକା ପ୍ରକାଶ ପାଇଛି। ପ୍ରଥମ ମେଧା ତାଲିକାରେ 1,78,976 ଜଣ ମନୋନୀତ ହୋଇଛନ୍ତି। ସୂଚନା ଅନୁସାରେ କଳା, ବିଜ୍ଞାନ ଓ ବାଣିଜ୍ୟ ଆଦି 3ଟି ବିଭାଗରେ କଟକର ରେଭେନ୍ସା ବିଶ୍ୱବିଦ୍ୟାଳୟରେ ସର୍ବାଧିକ କଟ୍ଅଫ୍ ମାର୍କ ରହିଛି। ମନୋନୀତ ଛାତ୍ରଛାତ୍ରୀ ଆଜିଠାରୁ 29 ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ବିଶ୍ୱ ନିଶା ନିବାରଣ ଦିବସ ଆଜି ପାଳନ କରାଯାଉଛି। ଡ୍ରଗ୍ସର ଅପବ୍ୟବହାର ଓ ଅବୈଧ କାରବାରକୁ ରୋକିବା ଲାଗି ଜନସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଜୁନ୍ 26 ତାରିଖରେ ଏହି ଦିବସ ପାଳନ କରାଯାଇଆସୁଛି। ସମାଜର ସବୁ ସ୍ତରରେ ଏ ଦିଗରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଏବଂ ନୀତି ନିର୍ଦ୍ଧାରଣ ସହିତ ଏଥିଲାଗି ସକ୍ରିୟ ଉଦ୍ୟମ ଜାରି ରହିଲେ ଡ୍ରଗ୍ସ ବିରୋଧରେ ଯୁବ ସମାଜକୁ ସଶକ୍ତ ଓ ସଚେତନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ବାର୍ତ୍ତାରେ କହିଛନ୍ତି। ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟର ପ୍ରଭାବରେ ଆସନ୍ତା 4 ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗଞ୍ଜାମ, ଗଜପତି, ରାୟଗଡ଼ା, କନ୍ଧମାଳ, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ ଜିଲ୍ଲାରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିଭଳି ପ୍ରବଳ ବର୍ଷା ହେବା ନେଇ 20 ଜିଲ୍ଲା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଗତ 24 ଘଣ୍ଟା ମଧ୍ୟରେ ଜଗତସିଂହପୁରରେ ସର୍ବାଧିକ 49 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଆଞ୍ଚଳିକ ସମ୍ଭାଦ ବର୍ତ୍ତମାନ ପାଇଁ ଏତିକି। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ଭାଦ ଶୁଣିପାରିବେ ଅପରାହ୍ନ 2:32ରେ।